ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିହାର ମୋତିହାରୀରେ 7200 କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଆଜି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି। ସୃଜନାତ୍ମକ ଶିଳ୍ପର ଅଭିବୃଦ୍ଧି ଉଦ୍ଦେଶ୍ୟରେ ମୁମ୍ବାଇରେ ଉଦ୍ଘାଟନ ହେଲା ଭାରତୀୟ ସୃଜନାତ୍ମକ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ। ପଶ୍ଚିମବଙ୍ଗରେ ଟ୍ରେନ୍ ସହ ଧକ୍କା ହେବା ଫଳରେ 3 ହାତୀ ସହ 2 ହାତୀ ଛୁଆ ମୃତ ଏବଂ ହଙ୍ଗେରୀର ବୁଦାପେଷ୍ଟରେ ଅନୁଷ୍ଠିତ କୁସ୍ତି ପ୍ରତିଯୋଗିତାରେ ଭାରତର ସ୍ୱର୍ଣ୍ଣପଦକ ହାସଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାର ଏବଂ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବିହାରର ମୋତିହାରୀଠାରେ 7200 କୋଟିରୁ ଅଧିକ ଟଙ୍କାର ଉର୍ଦ୍ଧ୍ୱ ବହୁବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ ରେଳ, ସଡ଼କ, ଗ୍ରାମୀଣ ବିକାଶ, ମତ୍ସ୍ୟ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଆଦି ପ୍ରକଳ୍ପଗୁଡ଼ିକ ରହିଛି। ପରେ ପ୍ରଧାନମନ୍ତ୍ରୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜେନ୍ଦ୍ର ନଗର, ଦରଭଙ୍ଗା, ଭାଗଲପୁର ଏବଂ ମୋତିହାରୀ ରେଳ ଷ୍ଟେସନଠାରୁ 4 ନୂତନ ଅମୃତ ଭାରତ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନ୍ଗୁଡ଼ିକ ଚଳାଚଳ ହେବା ଫଳରେ ବିହାରର ବିଭିନ୍ନ ସହରରୁ ଅନ୍ୟାନ୍ୟ ଅଞ୍ଚଳକୁ ଲୋକମାନଙ୍କର ଯାତାୟାତରେ ସୁବିଧା ହୋଇପାରିବ ବୋଲି ସେ କହିଛନ୍ତି।
आजादी के आंदोलन के समय में इस धरती ने गांधी जी को नई दिशा दिखाई। अब इसी धरती की प्रेरणा बिहार का नया भविष्य भी बनाएगी। आज यहां से 7000 करोड़ रुपए से ज्यादा की परियोजनाओं का उद्घाटन और शिलान्यास हुआ है। मैं आप सभी को और सभी बिहारवासियों को बहुत बहुत बधाई देता हूं।
ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ଗରିବ କଲ୍ୟାଣ ଯୋଜନାଗୁଡ଼ିକ ଯେଭଳି ସଫଳ ଭାବେ ସମସ୍ତଙ୍କ ପାଖରେ ପହଞ୍ଚିପାରିବ ସେ ନେଇ ସରକାର ଉଦ୍ୟମ ଜାରି ରଖିଛନ୍ତି। ସେ କହିଛନ୍ତି ଜନଧନ ଯୋଜନା କାର୍ଯ୍ୟକାରୀ ହେବା ପରେ ଦେଶର ଗରିବ ଲୋକମାନଙ୍କ ଅର୍ଥନୈତିକ ବିକାଶକୁ ଏକ ନୂଆ ଗତି ମିଳିପାରିଛି।
ଗରିବ କା ସ୍ୱାଭିମାନ କ୍ୟା ହୋତା ହୈ ୟେ ମୋଦି ଜାନତା ହୈ। ମୋଦି ନେ ବ୍ୟାଙ୍କୋ ସେ କହା ଗରିବ କେ ଲିଏ ଦରବାଜେ କୈସେ ନହିଁ ଖୋଲେଙ୍ଗେ। और हमने इतना बड़ा अभियान चलाकर जनधन खाते खुलवाए। इसका बहुत बड़ा लाभ मेरे गरीब परिवार की महिलाओं को हुआ। बिहार में भी करीब 3.5 करोड़ महिलाओं के जनधन खाते खुले। इसके बाद हमने सरकारी योजनाओं का पैसा सीधा इन खातों में भेजना शुरू किया।
ଶ୍ରୀ ମୋଦି କହିଛନ୍ତି ମହିଳା ସଶକ୍ତିକରଣ କ୍ଷେତ୍ରରେ ଦେଶ ଯେଉଁ ଉପଲବ୍ଧି ହାସଲ କରୁଛି ସେ କ୍ଷେତ୍ରରେ ବିହାରର ମହିଳାମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ମୋଦି କହିଛନ୍ତି ଏନ୍ଡିଏ ସରକାରଙ୍କ ମହିଳା କଲ୍ୟାଣ ଯୋଜନାଗୁଡ଼ିକ ଦେଶର ବିକାଶ ସହ ମହିଳାମାନଙ୍କୁ ଅର୍ଥନୈତିକ ଭାବେ ସଶକ୍ତ କରୁଛି।
ଆଜ ବିହାର ଆଗେ ବଢ଼ ରହା ତୋ ଇସ୍କେ ପିଛେ ସବସେ ବଡି ତାକତ ବିହାର କି ମାତା ଓ ବହନୋ କି ହୈ। और मैं आज देख रहा था ये दृश्य दिल को छूने वाला था। एनडीए द्वारा उठाए जा रहे एक एक कदम का महत्व बिहार की माताएं बहने यहाँ की महिलाएं अच्छी तरह समझती है। यहाँ इतनी बड़ी संख्या में माताएं बहने आई है।
ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ବିହାରରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଦୀନଦୟାଲ ଅନ୍ତୋଦୟ ଯୋଜନାରେ ପ୍ରାୟ 61,500 ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ 400 କୋଟି ଟଙ୍କା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ 40,000 ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ 160 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରିବେ। ସେହିଭଳି 12,000 ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇବାର କାର୍ଯ୍ୟସୂଚୀ ରହିଛି। ଆଜିର କାର୍ଯ୍ୟକ୍ରମରେ ରାଜ୍ୟପାଳ ଅରିଫ୍ ମହମ୍ମଦ ଖାନ୍, ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ରାଜୀବ ରଞ୍ଜନ ସିଂ, ଚିରାଗ ପାଶ୍ୱାନ, ନିତ୍ୟାନନ୍ଦ ରାୟ, ସତୀଶ ଚନ୍ଦ୍ର ଦୁବେ, ରାମନାଥ ଠାକୁର, ରାଜଭୂଷଣ ଚୌଧୁରୀ ନିଷାଦ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗ ଗସ୍ତ କରିବେ। ଏହି ଅବସରରେ ଶ୍ରୀ ମୋଦି ସେଠାରେ ତୈଳ ଏବଂ ଗ୍ୟାସ୍, ଶକ୍ତି, ସଡ଼କ ଏବଂ ରେଳ କ୍ଷେତ୍ରରେ 5,000 କୋଟି ଟଙ୍କାର ବହୁବିଧ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ଏହାଛଡ଼ା ସେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ପଶ୍ଚିମ ବର୍ଦ୍ଧମାନସ୍ଥିତ ତୋପ୍ସି ଏବଂ ପାଣ୍ଡବେଶ୍ୱରଠାରେ ସେତୁ ଭାରତମ୍ କାର୍ଯ୍ୟକ୍ରମ ଅଧୀନରେ 380 କୋଟି ଟଙ୍କା ବ୍ୟୟରେ ନିର୍ମିତ 2 ଓଭରବ୍ରିଜ୍ର ଲୋକାର୍ପଣ କରିବେ। ଏହି ଓଭରବ୍ରିଜ୍ଗୁଡ଼ିକ ସଡ଼କ ଯୋଗାଯୋଗକୁ ସୁଗମ କରିବା ସହ ରେଳ ଲେବୁଲ୍ କ୍ରସିଂରେ ଦୁର୍ଘଟଣା ରୋକିବାରେ ସହାୟକ ହେବା। ଏହାଛଡ଼ା ପ୍ରଧାନମନ୍ତ୍ରୀ ପୁରୁଲିଆ କୋଟାଶିଲା ରେଳ ଲାଇନ୍ର ଦୋହରୀକରଣ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। 390 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ଜାମସେଦପୁର, ବୋକାରୋ, ଧାନବାଦ, ରାଞ୍ଚି ଓ କୋଲକାତା ମଧ୍ୟରେ ରେଳ ସଂଯୋଗୀକରଣକୁ ଅଧିକ ସଶକ୍ତ କରାଯାଇପାରିବ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ମିଳିତ ଭାବେ ମୁମ୍ବାଇସ୍ଥିତ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ପରିସରରେ ଭାରତୀୟ ସୃଜନାତ୍ମକ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ଆଇଆଇସିଟିର ପ୍ରଥମ କ୍ୟାମ୍ପସ୍କୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର ସରକାରଙ୍କ ଯୁବପିଢ଼ିକୁ ସୃଜନାତ୍ମକ ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଦିଗରେ ସଶକ୍ତ କରାଇବା ଏହାର ଉଦ୍ଦେଶ୍ୟ। ସେ କହିଛନ୍ତି, ଦେଶରେ ସୃଜନାତ୍ମକ ଶିଳ୍ପର ଅଭିବୃଦ୍ଧି ସହ ଯୁବପିଢ଼ି ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କ୍ୟାମ୍ପସ୍ ସ୍ଥାପନ କରାଯାଇଛି। ଏହାର ବିକାଶ ଲାଗି ସରକାର ପ୍ରାଥମିକ ପର୍ଯ୍ୟାୟରେ 400 କୋଟି ଟଙ୍କା ଯୋଗାଇ ଦେଇଛନ୍ତି। ସୂଚନା ଅନୁଯାୟୀ ଏହି ପ୍ରତିଷ୍ଠାନରେ ସୃଜନାତ୍ମକ ଶିଳ୍ପର ବିଭିନ୍ନ ଶାଖାକୁ ଅନ୍ତର୍ଭୁକ୍ତ କରି 17ଟି ସ୍ୱତନ୍ତ୍ର ପାଠ୍ୟକ୍ରମ ରଖାଯାଇଛି। ଉନ୍ନତମାନର ଶିକ୍ଷାଦାନ ଲାଗି ଗୁଗୁଲ, ମେଟା ଏବଂ ଆଡୋବି ଭଳି ସଂସ୍ଥା ସହ ଚୁକ୍ତିବଦ୍ଧ ହୋଇଥିବା ସେ କହିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି, ମୁମ୍ବାଇ ଭାରତର ମନୋରଞ୍ଜନ ରାଜଧାନୀ ଭାବେ ଆଉ ଏକ ପରିଚିତି ହାସଲ କରିଛି। ପଶ୍ଚିମବଙ୍ଗର ଝାରଗ୍ରାମ ଜିଲ୍ଲାର ବାସ୍ତ୍ରା ରେଳ ଷ୍ଟେସନ ନିକଟରେ ଜନଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍ ସହ ଏକ ହାତୀପଲ ଧକ୍କା ହେବା ଫଳରେ 3ଟି ହାତୀ ସହ 2ଟି ହାତୀଛୁଆଙ୍କର ମୃତ୍ୟୁ ଘଟିଛି। ସେହି ସ୍ଥାନରେ ଆଜି ଭୋର 3ଟା ବେଳେ 10ଟିକିଆ ହାତୀପଲ ରେଳ ଲାଇନ୍ ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତେବେ ବନଖଣ୍ଡ ଅଧିକାରୀ କହିଛନ୍ତି, ସ୍ଥାନୀୟ ରେଞ୍ଜ ଅଧିକାରୀ ସେହି ରେଳ ଷ୍ଟେସନର କର୍ମଚାରୀମାନଙ୍କୁ ନିକଟସ୍ଥ ଅଞ୍ଚଳରେ ହାତୀପଲ ବୁଲୁଥିବାର ପୂର୍ବରୁ ସୂଚନା ପ୍ରଦାନ କରିଥିଲେ। ପଞ୍ଜାବରେ ପାକିସ୍ତାନ ପ୍ରାୟୋଜିତ ଡ୍ରୋନ୍ ମାଧ୍ୟମରେ ନିଶା ଚୋରା କାରବାର ଗତ କିଛିଦିନ ହେବ ବୃଦ୍ଧି ପାଇଛି। ବିଏସ୍ଏଫ୍ ସୂତ୍ରରୁ ଖବର ସଂଗ୍ରହ କରି ଆମ ଜଳନ୍ଧର ସମ୍ଭାଦଦାତା ସୂଚନା ଦେଇଛନ୍ତି, ବିଏସ୍ଏଫ୍ ନିଶା କାରବାରରେ ଜଡ଼ିତ 6ଟି ଡ୍ରୋନ୍କୁ ନିଷ୍କ୍ରିୟ କରିବା ସହ ସେଥିମଧ୍ୟରୁ 10 କିଲୋଗ୍ରାମର ହେରୋଇନ୍ ଅମୃତସର ଏବଂ ଫିରୋଜପୁର ଅଞ୍ଚଳରୁ ଗତ 2 ଦିନ ମଧ୍ୟରେ ଜବତ କରିଛି। ପଞ୍ଜାବ ସୀମାନ୍ତରେ ନିୟୋଜିତ ବିଏସ୍ଏଫ୍ର ବୈଷୟିକ ଦଳ ପାକିସ୍ତାନ ପଟୁ କରାଯାଉଥିବା ଏହି ନିଶା କାରବାରକୁ ଗତ ରାତିରେ ଏବଂ ଆଜି ସକାଳୁ ପରଦାଫାଶ କରିବାରେ ସଫଳ ହୋଇଛି। ଆଜି ମଧ୍ୟ ସେହି ଅଞ୍ଚଳରୁ 2 କିଲୋଗ୍ରାମର ହେରୋଇନ୍ ଜବତ କରାଯାଇଛି। ଗତକାଲି ଫିରୋଜପୁର ସୀମାନ୍ତ ଅଞ୍ଚଳରୁ 3 ଜଣ ବିଏସ୍ଏଫ୍ ଅଧିକାରୀ 8 କିଲୋଗ୍ରାମ ଓଜନର 15ଟି ପ୍ୟାକେଟ୍ ହେରୋଇନ୍ ଜବତ କରିଥିବା ଜଣାପଡ଼ିଛି। ଇରାକର ଅଲକୁତ୍ ସହରରେ ଗତ ବୁଧବାର ଦିନ ଘଟିଥିବା ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ତଥା ଆହତ ହୋଇଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଭାରତ ଗଭୀର ଦୁଃଖ ପ୍ରକାଶ କରିଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ ଇରାକ ଲୋକମାନଙ୍କ ସହ ଦୃଢ଼ ଭାବେ ଛିଡ଼ା ହୋଇଛି। ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମିଳିତ ଉଦ୍ୟମରେ ୟେମେନ୍ର ସୋକ୍ଟ୍ରା ଦ୍ୱୀପପୁଞ୍ଜରେ ୟେମେନ୍ ଜନସ୍ୱାସ୍ଥ୍ୟ ଜନସଂଖ୍ୟା ମନ୍ତ୍ରଣାଳୟର ସଂଯୋଜନାରେ ପ୍ରଥମ ପର୍ଯ୍ୟାୟ ସ୍ୱାସ୍ଥ୍ୟ ନିର୍ଦ୍ଧାରଣ ସଫଳତାର ସହ ଶେଷ ହୋଇଛି। ଦୀର୍ଘ 1 ବର୍ଷ ଧରି ଚାଲିଥିବା ଏହି ପ୍ରାଥମିକ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ବହୁବିଧ ସ୍ୱାସ୍ଥ୍ୟଗତ ଅଭିଯାନ ସ୍ୱରୂପ ଆସନ୍ତା 1 ବର୍ଷ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ସେହି ଅଞ୍ଚଳର ସ୍ୱାସ୍ଥ୍ୟାବସ୍ଥାକୁ ଏହି ବିଶେଷଜ୍ଞ ଦଳ ଅନୁଧ୍ୟାନ କରିବାକୁ ଥିବା ସହ ମୃତ୍ୟୁହାର ହ୍ରାସ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ। ଆସନ୍ତା 2ରୁ 5 ବର୍ଷ ମଧ୍ୟରେ ସମନ୍ୱିତ ସ୍ୱାସ୍ଥ୍ୟ ଯୋଜନା ଅଧୀନରେ ସେହି ଅଞ୍ଚଳରେ କୁପୋଷଣ ହାର 20% ହ୍ରାସ କରିବା ପାଇଁ ଏହି ଦଳ କାର୍ଯ୍ୟ କରିବ। ଥାଇସ୍ଲ୍ୟାଣ୍ଡର ସକ୍ଟ୍ରା ଦ୍ୱୀପପୁଞ୍ଜରେ ଥିବା 29ଟି ଉପଜିଲ୍ଲାର 38ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ଜାରି ରହିବ। ତେବେ ପ୍ରାଥମିକ ଫଳାଫଳରୁ ଜଣାପଡ଼ିଛି, 93% ଅଞ୍ଚଳରେ 4,214 ଘରେ ଏହି ସର୍ଭେ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି। ଏହି ଦଳ 930 ଜଣ ହିତାଧିକାରୀଙ୍କ ସହ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଛନ୍ତି। ହଙ୍ଗେରୀର ବୁଦାପେଷ୍ଟରେ ଅନୁଷ୍ଠିତ ପର୍ଲିଆକ୍ ଇମ୍ରେ ଏବଂ ଭାର୍ଗା ଜାନସ୍ ମେମୋରିଆଲ 2025 କୁସ୍ତି ପ୍ରତିଯୋଗିତାରେ ଭାରତୀୟ ମଲ୍ଲଯୋଦ୍ଧା ସୁଜିତ କାଲକାଲ 65 କିଲୋଗ୍ରାମ ପୁରୁଷ ଫ୍ରିଷ୍ଟାଇଲ୍ ବର୍ଗରେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି। ଫାଇନାଲରେ ସୁଜିତ 5-1 ସ୍କୋରରେ ୟୁରୋପୀୟ ମଲ୍ଲଯୋଦ୍ଧାଙ୍କୁ ପରାସ୍ତ କରିଛନ୍ତି। ଚଳିତ ବର୍ଷ କୌଣସି ର୍ୟାଙ୍କିଙ୍ଗ୍ ସିରିଜ୍ ଇଭେଣ୍ଟରେ କୁସ୍ତିରେ ଭାରତର ଏହା ପ୍ରଥମ ସ୍ୱର୍ଣ୍ଣପଦକ। ପୂର୍ବରୁ ଓମାନ ଏବଂ ମଙ୍ଗୋଲିଆରେ ହୋଇଥିବା ପ୍ରତିଯୋଗିତାରେ କୌଣସି ପଦକ ଭାରତ ହାସଲ କରିପାରିନଥିଲା। ଭାରତ 57 କିଲୋଗ୍ରାମ ପୁରୁଷ ଫ୍ରିଷ୍ଟାଇଲ୍ ବର୍ଗରେ କାଂସ୍ୟ ପଦକ ହାସଲ କରିଛି। ଭାରତୀୟ ମଲ୍ଲଯୋଦ୍ଧା ରାହୁଲ ଜର୍ମାନର ନିକ୍ଲାସ୍ ଷ୍ଟ୍ରେଚେଲ୍ଙ୍କୁ 4-0 ପରାସ୍ତ କରିଥିବା ବେଳେ କ୍ୱାର୍ଟର ଫାଇନାଲରେ ଦକ୍ଷିଣ କୋରିଆର କିମ୍ ସୁଙ୍ଗ୍ ୱାନ୍ଙ୍କୁ 5-3 ପରାସ୍ତ କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ବିହାରର ମୋତିହାରୀରେ 7,200 କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଆଜି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି। ସୃଜନାତ୍ମକ ଶିଳ୍ପର ଅଭିବୃଦ୍ଧି ଉଦ୍ଦେଶ୍ୟରେ ମୁମ୍ବାଇରେ ଉଦ୍ଘାଟନ ହେଲା ଭାରତୀୟ ସୃଜନାତ୍ମକ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ। ପଶ୍ଚିମବଙ୍ଗରେ ଟ୍ରେନ୍ ସହ ଧକ୍କା ହେବା ଫଳରେ 3ଟି ହାତୀ ସହ 2ଟି ହାତୀଛୁଆ ମୃତ ଏବଂ ହଙ୍ଗେରୀର ବୁଦାପେଷ୍ଟରେ ଅନୁଷ୍ଠିତ କୁସ୍ତି ପ୍ରତିଯୋଗିତାରେ ଭାରତର ସ୍ୱର୍ଣ୍ଣ ପଦକ ହାସଲ। ସମ୍ବାଦ ଶେଷ ହେଲା।